आकाशवाणी संवाद पढ़ुछंति महेश्वर साहू। मुख्य संवाद, ढांचागत संस्कार क्षेत्र में भारत परिवर्तनशील पथरे यात्रा करुछि कहिले प्रतिरक्षा मंत्री। बिहार विधानसभा प्रथम पर्याय निर्वाचन पर प्रकाश पाइला विज्ञप्ति। टिकस नीति संपर्कित पुस्तिकार द्वितीय भाग उन्मोचन कले नीति आयोग मुख्य परिचालन अधिकारी। मानसिक स्वास्थ्य संपर्क में सचेतनता सृष्टि करने नहीं आज पालन विश्व मानसिक स्वास्थ्य दिवस एवं भारत वेस्टइंडीज मध्य आज आरंभ है द्वितीय तथा चूड़ांत टेस्ट क्रिकेट मैच। प्रतिरक्षा मंत्री राजनाथ सिंह कहते ढांचागत संस्कार विशेषकर उत्पादन क्षेत्र में भारत एक परिवर्तनशील पथरे यात्रा करुछि। से कहते भारत एवं विश्वर चतुर्थ सर्वबृहत एवं अभिवृद्धिशाली अर्थव्यवस्था। सिडनी में आज भारत ऑस्ट्रेलिया प्रतिरक्षा शिल्प व्यवसाय गोलटेबुल बैठक को संबोधित करी प्रतिरक्षा मंत्री श्री सिंह कहते नीतिगत हस्तक्षेप एवं अनुपालन व्यवस्थार सरलीकरण मध्यम प्रतिरक्षा उत्पादन इकोसिस्टम को निरंतर उदारीकरण करा। से कहते गत आर्थिक वर्ष रे देशर प्रतिरक्षा उत्पादन 151,000 कोटी टंका छुईला जहाँकि पूर्ववर्ष तुलन में 18% अधिक। देशर प्रतिरक्षा रप्तानी 23,622 कोटी टंकारे पहुंची एवं भारतीय कंपानी गुड़िक एवं पाखापाखि 100टी देश को प्रतिरक्षा सामग्री रप्तानी करुछंती। मंत्री कहते भारत निजर सुदृढ़ जहाज निर्माण क्षमता विविध उत्पादन आधार एवं घरोई क्षेत्र नवसृजनकारी और स्टार्टअप गुड़िकर वृद्धि पाउथिबा इकोसिस्टम सहित एक विश्वस्त अंशीदार होवाकु प्रस्तुत रहिछि। प्रतिरक्षा मंत्री श्री सिंह विशेष भाव उल्लेख करिछंति जे मेक इन इंडिया उत्पादन भित्तिक प्रोत्साहन योजना एवं डिजिटल रूपांतरण भली पदक्षेप नवसृजन एवं निवेश पाई अनुकूल परिवेश सृष्टि करछि। एही अवसर रे श्री सिंह ऑस्ट्रेलियार व्यवसायी समुदाय को भारत सहित निवेश सहयोग एवं नवसृजन पाई आमंत्रण करिछंति। भारत एवं ऑस्ट्रेलिया मिलित भावे अत्याधुनिक प्रजुक्ति विकसित करिपारिबे एवं उन्नत प्लाटफर्म निर्माण करिपारिबे बोली मंत्री आशा प्रकाश करथिले। भारतीय रिजर्व बैंक डेप्युटी गवर्नर भावे शिरीश चंद्र मुर्मू दायित्व ग्रहण करिछंती। से एही पदवी रे आसंता 3 वर्ष पर्यंत कार्य करिबे। पूर्वरु श्री मुर्मू रिजर्व बैंक रे परिचालन निर्देशक भावे कार्य करुथिले। नुआ दायित्व स्वरूप से जोगाजोग सरकारी विभाग समेत बैंक अकाउंट ओ प्रवर्तन एवं नियामक विभाग रो कार्य संभालिबे। बिहार विधानसभा प्रथम पर्याय निर्वाचन पई आज विज्ञप्ति प्रकाश पाइछि। एही पर्याय रे हेबाकु थिबा 121टी निर्वाचन मंडली पई आज ठारु नामांकन प्रक्रिया आरंभ होइछि। नामांकन केन्द्र रे कड़ा सुरक्षा व्यवस्था सह नामांकन प्रक्रिया रो भिडियोग्राफी करा जाउछि। आसंता 17 तारीख पर्यंत नामांकन पत्र दाखल प्रक्रिया जारी रहिबो। 18 तारीख रे नामांकन पत्र जांच एवं 20 तारीख को प्रार्थीपत्र प्रत्याहार शेष तारीख रखा जाइछि। आसंता नवेम्बर 6 तारीख रे एही पर्यायर मतदान हेबो। बिहार विधानसभा निर्वाचन समय रे वरिष्ठ नागरिक एवं भिन्नक्षम व्यक्ति विकल्प पोस्टल बालट को निर्वाचन आयोग अनुमति देइछन्ति। एही वर्ग सह जड़ित भोटर माने निर्वाचन विज्ञप्ति प्रकाश पाइबार 5 दिन मध्य फॉर्म 12D जरिया रे रिटर्निंग अफिसर निकट रे आवेदन करिपारिबे। एही प्रणाली को बाछिथिबा योग्य भोटर माने गोपनीयता बजाय रखी मतदान करिबे। नीति आयोग मुख्य परिचालना अधिकारी BVR सुब्रमण्यम आज नुआ दिल्ली में नीति आयोग टिकस नीति संपर्कित पुस्तिकार द्वितीय भाग उन्मोचन करिछन्ति। द्वितीय भागर शीर्षक हेउछि टुवर्ड्स इंडियाज टैक्स ट्रांसफर्मेशन डिक्रिमिनालाइजेशन एंड ट्रस्ट बेस्ड गवर्नेंस। एहि संस्करण रे आयकर मामला गुड़िकर विचार समय रे जेउ नीति निर्देश अनुपालन करा जिवो से संपर्कित विषयवस्तु दिया जाइछि। यह आयकर अधिकारी मानंकु आयकर मामला गुड़िकर विश्लेषण करिबा समय रे सहायक हेबो बोली आयोग कहिछंती। एही अवसर रे श्री सुब्रमण्यम कहिछंती आयकर दातांक पई सहज एवं स्वच्छ विश्वस्तरीय आयकर व्यवस्था प्रचलन उपरे सरकार गुरुत्व प्रदान करुछंती। पश्चिमबंगर म्युनिसिपालिटी कर्मचारी चयन क्षेत्र रे होइथिबा दुर्नीति नै आज प्रवर्तन निर्देशालय ईडी मंत्री सुजित बोसंक सह संपर्कित 11टी स्थान रे चढ़ऊ करुछि। सुजित बोसंक कार्यालय ओ कंपनी समेत अन्यान्य स्थान रे चढ़ऊ जारी रहिथिबा जणापड़िछि। सीबीआई द्वारा दायर एतला आधार रे एही मामलार तदंत कराजाउथिबा बेले कोलकाता हाईकोर्ट कहिछन्ति पश्चिमबंग रे केवल शिक्षक चयन रे दुर्नीति होइनाही बरं एहा म्युनिसिपालिटी कर्मचारी चयन क्षेत्र रे मध्य होइछि। आपण माने संवाद शुणिछन्ति आकाशवाणी रु। ସମାଜରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ଦିଗରେ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱବ୍ୟାପୀ ମାନସିକ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବାର ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସେବା ଉପଲବ୍ଧତା, ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଲୋକମାନଙ୍କୁ ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରିବା ଏବଂ ଏଭଳି ଏକ ପରିବେଶ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯେଉଁଥିରେ ସମସ୍ତେ ନିଜ ମଧ୍ୟରେ ଥିବା ଚିନ୍ତାଧାରାକୁ ସହଜରେ ପ୍ରକାଶ କରିପାରିବେ। ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟେକ ଲୋକଙ୍କ ଭଲ ପାଇଁ ମାନସିକ ସ୍ୱାସ୍ଥ୍ୟ ଏକ ମୌଳିକ ଢାଞ୍ଚା ଭାବେ କାର୍ଯ୍ୟ କରିଥାଏ। ସେ କହିଛନ୍ତି ଅନ୍ୟ ପ୍ରତି ଦୟା, କ୍ଷମା ଏବଂ କରୁଣା ପ୍ରଦର୍ଶନ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ। ଶ୍ରୀ ମୋଦି ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଜନସାଧାରଣଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ 22 ତାରିଖରେ GST ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ GST ପରିଷଦ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଦେଶବାସୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଲାଭାନ୍ୱିତ କରୁଛି। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଲାଭାନ୍ୱିତ କରୁଥିବାବେଳେ ମଧ୍ୟପ୍ରଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପରବର୍ତ୍ତୀ ପିଢ଼ିର GST ସଂସ୍କାର ମଧ୍ୟପ୍ରଦେଶର କୃଷକ, କାରିଗର, ଶିଳ୍ପ ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସେମାନଙ୍କ ଦ୍ରବ୍ୟ ଓ ସେବା ବିକ୍ରୟ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିଛି। GST ପରିଷଦର ନିଷ୍ପତ୍ତି ଅନୁଯାୟୀ ଲୁଣିଆ ଖାଦ୍ୟଦ୍ରବ୍ୟ ଉପରେ GST ହାର 5% ହ୍ରାସ କରାଯାଇଥିବା ବେଳେ ପାଉଁରୁଟି ଉପରେ 6-7% GST ହ୍ରାସ କରାଯାଇଛି। ଏହା ଯୋଗୁଁ 3,50,000 କର୍ମଚାରୀ ଲାଭାନ୍ୱିତ ହୋଇଛନ୍ତି। ଅନ୍ୟପକ୍ଷରେ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଯନ୍ତ୍ରାଂଶ, ପମ୍ପ, ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଉପକରଣ ଉପରେ GST ହ୍ରାସ କରାଯାଇଥିବାରୁ କୃଷକମାନେ ନୂତନ ଜ୍ଞାନକୌଶଳ ସମ୍ବଳିତ ଯନ୍ତ୍ରାଂଶ ବ୍ୟବହାର ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଜାତୀୟ ରାଜଧାନୀର ଭାରତ ମଣ୍ଡପରେ ଆସନ୍ତା 30 ତାରିଖ ଏବଂ  31 ତାରିଖରେ ଦୁଇଦିନିଆ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ 2025 ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବାକୁ ଥିବା ଅନୁଷ୍ଠାନଗୁଡ଼ିକ ମଣ୍ଡପର ସମସ୍ତ ସ୍ଥାନ ଅଧିଗ୍ରହଣ କରିସାରିଛନ୍ତି ବୋଲି ଇଣ୍ଡିଆନ୍ ରାଇସ୍ ଏକ୍ସପୋର୍ଟସ୍ ଫେଡେରେସନ୍ IREF ସୂଚନା ଦେଇଛି। ଏହି ସମ୍ମିଳନୀରେ ପ୍ରାୟ 150 ପ୍ରଦର୍ଶକ କମ୍ପାନୀ ଅଂଶଗ୍ରହଣ କରି ସମଗ୍ର ଚାଉଳ ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିବେ। ଏହି କମ୍ପାନୀଗୁଡ଼ିକ ବିଭିନ୍ନ ପ୍ରକାରର ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରିମିୟର ଚାଉଳ କିସମ ପ୍ରଦର୍ଶନ କରିବେ। ସମ୍ମିଳନୀରେ 80+ ଦେଶରୁ 1,000+ ବିଦେଶୀ କ୍ରେତା ଏବଂ ସମଗ୍ର ଭାରତରୁ ପ୍ରାୟ 5,000 କୃଷକ ସାମିଲ ହେବେ। ଫିଲିପାଇନ୍ସର ଡାଭାଓ ଓରିଏଣ୍ଟାଲରେ ଆଜି ସକାଳେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ପ୍ରାୟ 20 କିଲୋମିଟର ଥିଲା। ଫିଲିପାଇନ୍ସ କର୍ତ୍ତୃପକ୍ଷ ଏକ ସୁନାମି ସତର୍କତା ଜାରି କରି କହିଛନ୍ତି ଭୂକମ୍ପ ପ୍ରଭାବରେ ଉପକୂଳ ଅଞ୍ଚଳରେ ବିପଜ୍ଜନକ ସୁନାମି ତରଙ୍ଗ ଆସିବାର ଆଶଙ୍କା ରହିଛି। ଉପକୂଳ ବାସିନ୍ଦାଙ୍କୁ ବାସସ୍ଥାନ ଛାଡ଼ି ଉଚ୍ଚସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଗତ ସପ୍ତାହରେ ଫିଲିପାଇନ୍ସରେ ସେବୁ ପ୍ରଦେଶରେ ହୋଇଥିବା 6.9 ତୀବ୍ରତାର ଭୂକମ୍ପରେ 70+ ଲୋକ ପ୍ରାଣ ହରାଇଥିଲେ। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆଜିଠାରୁ ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 53 ଓଭର ସୁଦ୍ଧା 1 ୱିକେଟ୍ରେ 205 ରନ୍ କରିଛି। ଲୋକେଶ ରାହୁଲ 38 ରନ୍ କରି ଆଉଟ୍ ହୋଇଥିବାବେଳେ ଜୟସ୍ୱାଲ 105 ଏବଂ ସାଇ ସୁଦର୍ଶନ 62 ରନ୍ କରି ଅପରାଜିତ ଅଛନ୍ତି। ICC ମହିଳା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଆଜି ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଭାରତୀୟ ସମୟ ଅପରାହ୍ନ 3:00 ମ୍ୟାଚ୍ ଅନୁଷ୍ଠିତ ହେବ। ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ 3 ୱିକେଟ୍ରେ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଢାଞ୍ଚାଗତ ସଂସ୍କାର କ୍ଷେତ୍ରରେ ଭାରତ ପରିବର୍ତ୍ତନଶୀଳ ପଥରେ ଯାତ୍ରା କରୁଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଟିକସ ନୀତି ସମ୍ପର୍କିତ ପୁସ୍ତିକାର ଦ୍ୱିତୀୟ ଭାଗ ଉନ୍ମୋଚନ କଲେ ନୀତି ଆୟୋଗର ମୁଖ୍ୟ ପରିଚାଳନା ଅଧିକାରୀ। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଆରମ୍ଭ ହେଲା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।